ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଯକ୍ଷ୍ମା ରୋଗ ହ୍ରାସ ଭାରତର ଉତ୍ସର୍ଗୀକୃତ ଏବଂ ଅଭିନବ ପ୍ରୟାସର ଫଳ କହିଲେ ପ୍ରଧାନମନ୍ତ୍ରୀ। ଉଚ୍ଚ ଅଭିବୃଦ୍ଧି ପଥରେ ଗତି କରୁଛି ଭାରତ ଓ ବିଶ୍ୱ ସହିତ ଆଗକୁ ବଢ଼ିବାକୁ ଚାହୁଁଛି, ବ୍ରିସବେନ୍ରେ କହିଲେ ବୈଦେଶିକ ମନ୍ତ୍ରୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ସାବରୀ ରେଳ ଲାଇନ୍ ନିର୍ମାଣ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ଜୈବ ବିବିଧତା ସଂରକ୍ଷଣ ସମ୍ପର୍କିତ ଜାତିସଂଘ ଷୋଡ଼ଶ ସମ୍ମିଳନୀ କଲମ୍ବିଆର କାଲିଠାରେ ଉଦ୍ଯାପିତ ଏବଂ ଭାରତ ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ 3-0 ଜିତିଲା ନ୍ୟୁଜିଲାଣ୍ଡ। ଯକ୍ଷ୍ମା ରୋଗ ହ୍ରାସ ଭାରତର ଉତ୍ସର୍ଗୀକୃତ ଏବଂ ଅଭିନବ ପ୍ରୟାସର ଫଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଗତିକୁ ପ୍ରଶଂସା କରି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି ସାମୂହିକ ଭାବନା ମାଧ୍ୟମରେ ସରକାର ଯକ୍ଷ୍ମାମୁକ୍ତ ଭାରତ ଦିଗରେ କାର୍ଯ୍ୟ ଜାରି ରଖିବେ। ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ 2015-2023 ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା 17.7% ହ୍ରାସ ପାଇଛି। ଏହି ହାର ବିଶ୍ୱର 8.3% ହ୍ରାସର 2 ଗୁଣରୁ ଅଧିକ। ଗତକାଲି ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯକ୍ଷ୍ମା ଚିକିତ୍ସା ଏବଂ ନିୟନ୍ତ୍ରଣ ଦିଗରେ ଭାରତର ପରିବର୍ତ୍ତନଶୀଳ ଆଭିମୁଖ୍ୟକୁ ଏହା ପ୍ରତିଫଳିତ କରୁଛି। ଯକ୍ଷ୍ମା ରୋଗୀଙ୍କୁ ଅତ୍ୟାବଶ୍ୟକ ପୁଷ୍ଟି ସାଧନ ସହାୟତା ଯୋଗାଇ ଦେବା ପାଇଁ ସରକାର ନିକ୍ଷୟ ପୋଷଣ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ ଓ ସୁଦୃଢ଼ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଅଷ୍ଟ୍ରେଲିଆ ଓ ସିଙ୍ଗାପୁରକୁ 6-ଦିନିଆ ଗସ୍ତରେ ଯାଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବ୍ରିସବେନ୍ରେ ପହଞ୍ଚିଛନ୍ତି। 2 ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ବ୍ରିସବେନ୍ଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଭାରତ ଉଚ୍ଚ ଅଭିବୃଦ୍ଧି ପଥରେ ଗତି କରୁଛି ଏବଂ ବିଶ୍ୱ ସହିତ ଆଗକୁ ବଢ଼ିବାକୁ ଚାହୁଁଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବ୍ରିସବେନ୍ରେ ଭାରତର 4ର୍ଥ ଦୂତାବାସକୁ ଉଦ୍ଘାଟନ କରିବେ। କାନବେରାରେ ସେ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱଙ୍ଗଙ୍କ ସହ 5ଦଶ ବୈଦେଶିକ ମନ୍ତ୍ରୀଙ୍କ ଫ୍ରେମ୍ୱାର୍କ ଡାଇଲଗ୍ର ସହ ଅଧ୍ୟକ୍ଷତା କରିବେ। ଅଷ୍ଟ୍ରେଲିଆ ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ରାଇସେନା ଡାଉନ୍ ଅଣ୍ଡର୍ର ଉଦ୍ଘାଟନୀ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୁଖ୍ୟ ବକ୍ତା ରହିବେ। ସେ ଅଷ୍ଟ୍ରେଲିଆର ନେତା, ସାଂସଦ, ଭାରତୀୟ ପ୍ରବାସୀ ସଦସ୍ୟ, ବ୍ୟବସାୟୀ ସମୁଦାୟ ଏବଂ ଗଣମାଧ୍ୟମ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର ଚଳିତ ମାସ 8 ତାରିଖରେ ସିଙ୍ଗାପୁର ଗସ୍ତ କରିବେ ଏବଂ ଏହି ସମୟରେ ସେ ଆସିଆନ୍ର 8ମ ଗୋଲ୍ ଟେବୁଲ୍ ଇଣ୍ଡିଆ ନେଟ୍ୱାର୍କ ଅଫ୍ ଥିଙ୍କ୍ ଟ୍ୟାଙ୍କ୍କୁ ସମ୍ବୋଧିତ କରିବେ। ସେ ସିଙ୍ଗାପୁରର ନେତୃତ୍ୱଙ୍କୁ ଭେଟି 2 ଦେଶ ମଧ୍ୟରେ ଘନିଷ୍ଠ ଭାଗିଦାରୀର ସମୀକ୍ଷା କରିବେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସଶକ୍ତ କରିବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କେରଳର ଅଙ୍ଗାମାଳିରୁ ଏରୁମେଲି ପର୍ଯ୍ୟନ୍ତ ମୂଳ ଆଲାଇନ୍ମେଣ୍ଟ ଅନୁଯାୟୀ ସାବରୀ ରେଳ ଲାଇନ୍ ନିର୍ମାଣ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ଆଜି ଅପରାହ୍ନରେ ତ୍ରିଶୁର ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ପ୍ରକଳ୍ପ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ଏକ ସର୍ତ୍ତାବଳୀ ପଠାଯିବ ଏବଂ ଏହି ସର୍ତ୍ତାବଳୀ ପୂରଣ ହେବା ପରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିବ। କେରଳ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ହାଇସ୍ପିଡ୍ କେ ରେଳ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପ୍ରକଳ୍ପ ସହିତ ଜଡ଼ିତ ପରିବେଶ ସମସ୍ୟାର ସମାଧାନ ପରେ ଏହାକୁ ଗ୍ରହଣ କରାଯାଇପାରିବ। କେରଳରେ ରେଳବାଇର କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆଗ୍ରହୀ ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ମାଙ୍ଗାଲୋରରୁ ସୋର୍ନୋର ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ଏବଂ ସୋର୍ନୋରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କୋଟାୟମ୍ ଏବଂ ତିରୁବନନ୍ତପୁରମ୍ ଦେଇ ତୃତୀୟ ଲାଇନ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେ କହିଛନ୍ତି ରେଳବାଇର ବିକାଶ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହିବା ଉଚିତ ଏବଂ ଲୋକଙ୍କ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯିବା ଉଚିତ। ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ଆୟୋଜିତ 16 ସମ୍ମିଳନୀ କଲମ୍ବିଆର କାଲିଠାରେ ଉଦ୍ଯାପିତ ହୋଇଛି। ଜୈବ ବିବିଧତା ସଂରକ୍ଷଣରେ ଆଦିବାସୀ ଓ ଆଫ୍ରିକୀୟ ଜାତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏଥିରେ ସ୍ୱୀକାର କରାଯାଇଛି। ସମ୍ମିଳନୀର ସଭାପତି ସୁସାନା ମହମ୍ମଦ ଏବଂ କଲମ୍ବିଆର ବୈଦେଶିକ ମନ୍ତ୍ରୀ ଲୁଇସ୍ ଗିଲବର୍ଟ ମୁରିଲୋ ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି। ପ୍ରକୃତି ସହ ଶାନ୍ତି ଶୀର୍ଷକ ଏହି ସମ୍ମିଳନୀ ଅନେକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ହାସଲ କରିଛି। ଆନ୍ତର୍ଜାତୀୟ ସାମୁଦ୍ରିକ କ୍ଷେତ୍ରରେ ପରିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜାହାଜ ଚଳାଚଳ କ୍ଷେତ୍ରକୁ ଚିହ୍ନଟ କରିବା ଏବଂ ସୁରକ୍ଷିତ ରଖିବା ପାଇଁ ଏକ ଆନ୍ତର୍ଜାତିକ ପାଣ୍ଠି ଗଠନ ପାଇଁ ଏକ ରାଜିନାମା ଅନ୍ତର୍ଭୁକ୍ତ। କଲମ୍ବିଆ 2026 ପର୍ଯ୍ୟନ୍ତ ଏହି ସମ୍ମିଳନୀର ସଭାପତି ରହିବ। 2026 ଏହାର ଅଧ୍ୟକ୍ଷତା ଆର୍ମେନିଆକୁ ହସ୍ତାନ୍ତର କରାଯିବ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଦେଶର ମଣ୍ଡିଗୁଡ଼ିକରେ 90 ଲକ୍ଷ ଟନ୍ରୁ ଅଧିକ ଧାନ ସଂଗୃହୀତ ହୋଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ 85 ଲକ୍ଷ ଟନ୍ରୁ ଅଧିକ ରାଜ୍ୟ ଏଜେନ୍ସି ଏବଂ ଭାରତୀୟ ଖାଦ୍ୟ ନିଗମ ପଞ୍ଜାବ କ୍ରୟ କରିଛନ୍ତି। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗ୍ରେଡ୍ ଏ ଧାନ ପାଇଁ ସରକାର ସ୍ଥିର କରିଥିବା ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 2,320 ଟଙ୍କାରେ କିଣାଯାଉଛି। ଚଳିତ ଖରିଫ୍ ବିପଣନ ଋତୁରେ ସରକାର ଆଜି ପର୍ଯ୍ୟନ୍ତ କିଣିଥିବା ମୋଟ ଧାନର ପରିମାଣ 19,800 କୋଟି ଟଙ୍କା ଏବଂ ଏହାଦ୍ୱାରା 4 ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଖରିଫ୍ ବିପଣନ ଋତୁ 2024-25 ପାଇଁ ଧାନ କ୍ରୟ 1 ଅକ୍ଟୋବର ପଞ୍ଜାବରେ ଆରମ୍ଭ ହୋଇଥିଲା ଏବଂ କୃଷକମାନଙ୍କଠାରୁ ସୁରୁଖୁରୁରେ କ୍ରୟ ପାଇଁ ସମଗ୍ର ରାଜ୍ୟରେ ନିର୍ଦ୍ଧାରିତ ମଣ୍ଡି ଏବଂ ଅସ୍ଥାୟୀ ୟାର୍ଡ କାର୍ଯ୍ୟ କରୁଛି। କେନ୍ଦ୍ର ସରକାର ଚଳିତ ବିପଣନ ଋତୁରେ 185 ଲକ୍ଷ ଟନ୍ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖିଛନ୍ତି, ଯାହା 30 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଞ୍ଚିରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ସଂକଳ୍ପପତ୍ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ଝାଡ଼ଖଣ୍ଡରେ ସମାନ ନାଗରିକ ସଂହିତା ଲାଗୁ ହେବ, କିନ୍ତୁ ଆଦିବାସୀମାନେ ୟୁସିସି ପରିସରରୁ ବାହାରେ ରହିବେ। ସେ କହିଛନ୍ତି, ସାନ୍ତାଲ ପ୍ରଗଣା ଅଞ୍ଚଳରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ପାଇଁ ନିୟମ ପ୍ରଣୟନ କରାଯିବ, କାରଣ ଏହା ରାଜ୍ୟର ଜନସଂଖ୍ୟାକୁ ବଦଳାଇ ଦେଇଛି। ଶ୍ରୀ ଶାହା କହିଛନ୍ତି, ଆଦିବାସୀ ମହିଳାଙ୍କୁ ବିବାହ କରିବା ପରେ ଅନୁପ୍ରବେଶକାରୀମାନେ ଆଦିବାସୀଙ୍କଠାରୁ ଜମି ଛଡ଼ାଇ ନେଉଛନ୍ତି। ଆଇନ ପ୍ରଣୟନ ପରେ ଆଦିବାସୀଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ। ଗୋଗୋ ଦିଦି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ 2,100 ଟଙ୍କା ଦିଆଯିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତ୍ୟେକ ପରିବାରକୁ 500 ଟଙ୍କା ବ୍ୟୟରେ ଗୋଟିଏ ଏଲ୍ପିଜି ସିଲିଣ୍ଡର ମିଳିବା ସହ ଦୀପାବଳି ଓ ରକ୍ଷାବନ୍ଧନ ଅବସରରେ 2 ମାଗଣା ସିଲିଣ୍ଡର ଦିଆଯିବ। ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେକାର ଯୁବକ ଯୁବତୀଙ୍କୁ 2 ପାଇଁ ମାସିକ 2,000 ଟଙ୍କା ଲେଖାଏଁ ମିଳିବ। 5 ମଧ୍ୟରେ 5 ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଖାଲି ପଡ଼ିଥିବା 2,87,000 ସରକାରୀ ପଦବୀକୁ ଠିକ୍ ସମୟରେ ପୂରଣ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଓ ପୁଲିସ୍ର ମିଳିତ ଅଭିଯାନରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦିନ୍ର ଜଣେ ଆତଙ୍କବାଦୀକୁ ପୁଲିସ୍ ଗିରଫ କରିଛି। ପୁଲିସ୍, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆର୍ପିଏଫ୍ର ମିଳିତ ଦଳ ଏହି ଆତଙ୍କବାଦୀକୁ ଡାଙ୍ଗରପୁରା ପୁଲୱାମାରୁ ଗିରଫ କରିଛି। ସୁରକ୍ଷା ଦଳ ସେହି ଆତଙ୍କବାଦୀର ଦୋକାନରେ ଚଢ଼ାଉ କରି ଲୁଚାଯାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି। କାଶ୍ମୀର ଉପତ୍ୟକାରେ ଆଜି ଅପରାହ୍ନରେ ଆକାଶବାଣୀ ଶ୍ରୀନଗର କାର୍ଯ୍ୟାଳୟ ବାହାରେ ରବିବାର ବଜାରରେ ଗ୍ରେନେଡ୍ ବିସ୍ଫୋରଣ ଘଟି 6 ସାଧାରଣ ନାଗରିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସନ୍ଦିଗ୍ଧ ଆତଙ୍କବାଦୀମାନେ ଟିଆର୍ସି ଛକରେ ସୁରକ୍ଷା ବାହିନୀ ଗାଡ଼ି ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଲକ୍ଷ୍ୟଚ୍ୟୁତ ହୋଇ ରାସ୍ତାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ 6 ସାଧାରଣ ନାଗରିକ ଆହତ ହୋଇଥିଲେ। ଶୀତକାଳୀନ କିଣାକିଣି ପାଇଁ ବହୁ ସଂଖ୍ୟାରେ ଲୋକ ବଜାରକୁ ଆସୁଥିବାରୁ ରବିବାର ବଜାରରେ ପ୍ରବଳ ଭିଡ଼ ରହିଥିଲା। ଅନ୍ୟପକ୍ଷରେ ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ଖାନତଲାସୀ ଅଭିଯାନ ଆରମ୍ଭ କରିଛି। ଏ ସଂକ୍ରାନ୍ତ ଅଧିକ ସମ୍ବାଦକୁ ଅପେକ୍ଷା କରାଯାଇଛି। କ୍ରିକେଟ୍, ଭାରତ ବିପକ୍ଷ 3 ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ 3-0 ବ୍ୟବଧାନରେ ଜିତି ନେଇଛି। ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତକୁ 25 ପରାସ୍ତ କରିଛି ନ୍ୟୁଜିଲାଣ୍ଡ। 147 ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ସମସ୍ତ ୱିକେଟ୍ ହରାଇ 121 କରିବାକୁ ସକ୍ଷମ ହୋଇଥିଲା। ରିଷଭ ପନ୍ଥ ସର୍ବାଧିକ 64 ସଂଗ୍ରହ କରିଥିଲେ। ୱାଶିଂଟନ୍ ସୁନ୍ଦର 12 ଓ ଅଧିନାୟକ ରୋହିତ ଶର୍ମା 11 କରିଥିଲେ। ଏମାନଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ 2 ଅଙ୍କ ଛୁଇଁପାରି ନଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ 6 ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ସେ 5 ୱିକେଟ୍ ନେଇଥିଲେ। ଏଜାଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଆଜି ନ୍ୟୁଜିଲାଣ୍ଡ 9 ୱିକେଟ୍ ବିନିମୟରେ 171 ରନ୍ରୁ ଖେଳିବା ଆରମ୍ଭ କରି 174 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 5 ଓ ରବିଚନ୍ଦ୍ରନ ଅଶ୍ୱିନ 3 ୱିକେଟ୍ ନେଇଥିଲେ। ଆକାଶଦୀପ ୱାଶିଂଟନ୍ ସୁନ୍ଦର 1 ଲେଖାଏଁ ୱିକେଟ୍ ପାଇଥିଲେ। ଗ୍ଲାଗାନ୍ ଫିଲିପ୍ସ ସର୍ବାଧିକ 51 ରନ୍ ସଂଗ୍ରହ କରିଥିଲେ। ଏହି ସିରିଜ୍ରେ ଫିଲିପ୍ସ ମୋଟ 244 ରନ୍ କରି ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ 235 ଓ ଦ୍ୱିତୀୟ ଇନିଂସରେ 174 ରନ୍ ସଂଗ୍ରହ କରିଥିଲା। ଭାରତ ପ୍ରଥମ ଇନିଂସରେ 263 ରନ୍ କରିଥିଲା। ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତକୁ 8 ୱିକେଟ୍ରେ ଏବଂ ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ 113 ରନ୍ରେ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଯକ୍ଷ୍ମା ରୋଗ ହ୍ରାସ ଭାରତର ଉତ୍ସର୍ଗୀକୃତ ଏବଂ ଅଭିନବ ପ୍ରୟାସର ଫଳ କହିଲେ ପ୍ରଧାନମନ୍ତ୍ରୀ। ଉଚ୍ଚ ଅଭିବୃଦ୍ଧି ପଥରେ ଗତି କରୁଛି ଭାରତ ଓ ବିଶ୍ୱ ସହିତ ଆଗକୁ ବଢ଼ିବାକୁ ଚାହୁଁଛି, ବ୍ରିସ୍ବେନ୍ରେ କହିଲେ ବୈଦେଶିକ ମନ୍ତ୍ରୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାବରୀ ରେଳ ଲାଇନ୍ ନିର୍ମାଣ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। ଜୈବ ବିବିଧତା ସଂରକ୍ଷଣ ସମ୍ପର୍କିତ ଜାତିସଂଘ ଷୋଡ଼ଶ ସମ୍ମିଳନୀ କଲମ୍ବିଆର କାଲିଠାରେ ଉଦ୍ଯାପିତ ଏବଂ ଭାରତ ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ 3-0 ଜିତିଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।